ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଦେଶ ପ୍ରତି ସେବା ମନୋଭାବ ସ୍ୱରୂପ ଭାରତରେ ନିର୍ମିତ ସାମଗ୍ରୀକୁ ପ୍ରାଥମିକତା ଭିତ୍ତିରେ ବ୍ୟବହାର କରିବା ଲାଗି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ୱାକଫ ସମ୍ପର୍କିତ ଉମିଦ କେନ୍ଦ୍ରୀୟ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ। ଭାରତର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ଅଭିଯାନକୁ ଏକ ସୁସ୍ଥ ରୂପାନ୍ତରୀକରଣ ବ୍ୟବସ୍ଥା ଭାବେ ଅଭିହିତ କରିଛନ୍ତି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ। ଆସନ୍ତା ଅଗଷ୍ଟ 3 ତାରିଖରେ ଦେଶବ୍ୟାପୀ ଏକକ ସିଫ୍ଟରେ ନିଟ୍ ପିଜି 2025 ପରୀକ୍ଷା କରାଇବାକୁ ଏନ୍ବିଇକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ। ଏବଂ ପଲିସି ରେପହାରକୁ 50 ବେସିସ୍ ପଏଣ୍ଟ ହ୍ରାସ କଲା ଆର୍ବିଆଇ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଉଦ୍ଧମପୁର ଶ୍ରୀନଗର ବାରମୂଳା ରେଳ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଆୟୋଜିତ ଏକ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଏହି ପ୍ରକଳ୍ପ ଏକ ନୂତନ ତଥା ସଶକ୍ତ ଜାମ୍ମୁ କାଶ୍ମୀରର ପ୍ରତୀକ ଭାବେ ଉଭା ହୋଇନାହିଁ, ବରଂ ଦେଶର ସାମଗ୍ରିକ ବିକାଶ ଦିଗରେ ଏକ ନୂତନ ପରିଚୟ ସୃଷ୍ଟି କରିପାରିଛି। ଚେନ୍ନାବ ଏବଂ ଆଞ୍ଜି ସେତୁ ଜାମ୍ମୁ କାଶ୍ମୀରର ସମୃଦ୍ଧି ଦିଗରେ ପଥ ଉନ୍ମୁକ୍ତ କରିବ ବୋଲି ଶ୍ରୀ ମୋଦି ପ୍ରତିଶ୍ରୁତି ଦେଇଛନ୍ତି। ଅତ୍ୟାଧୁନିକ ଚେନ୍ନାବ ସେତୁ ଉପରେ ଆଲୋକପାତ କରି ସେ କହିଛନ୍ତି, ଏହାଦ୍ୱାରା ଜାମ୍ମୁ ଓ ଶ୍ରୀନଗର ମଧ୍ୟରେ ଗମନାଗମନ ଅଧିକ ସୁଗମ ହୋଇପାରିବ। ଏଥିସହିତ ଦେଶରେ କାଶ୍ମୀରଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ବର୍ତ୍ତମାନ ରେଳ ସଂଯୋଗ କରାଯାଇ ପାରିଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି।
ଆଜ ୱାଦି କାଶ୍ମୀର ଭାରତ କେ ରେଲ ନେଟୱର୍କ ସେ ଜୁଡ ଗଈ ହୈ। କାଶ୍ମୀର ସେ କନ୍ୟାକୁମାରୀ ୟେ ଅବ ରେଲୱେ ନେଟୱର୍କ କେ ଲିଏ ଭି ହକିକତ ବନ ଗୟା ହୈ। ଉଧମପୁର ଶ୍ରୀନଗର ବାରାମୂଳା ୟେ ରେଲ ଲାଇନ ପ୍ରୋଜେକ୍ଟ ୟେ ସିର୍ଫ ନାମ ନହିଁ ହୈ, ୟେ ଜମ୍ମୁ କାଶ୍ମୀର କେ ନୟେ ସାମର୍ଥ କି ପହଚାନ ହୈ। ଭାରତ କେ ନୟେ ସାମର୍ଥ କା ଜୟଘୋଷ ହୈ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ସନ୍ତାସବାଦ ନିକଟରେ କେବେ ବି ମୁଣ୍ଡ ନୁଆଁଇବ ନାହିଁ। ଗତମାସ 22 ତାରିଖରେ ହୋଇଥିବା ପହଲଗାମ ସନ୍ତାସବାଦ ଆକ୍ରମଣର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦୁର୍ଭାଗ୍ୟବଶତଃ ଆମର ପଡ଼ୋଶୀ ଦେଶ ମାନବତା ଏବଂ ଗରିବଙ୍କ ଜୀବନ ଜୀବିକା ବିରୁଦ୍ଧରେ କାର୍ଯ୍ୟ କରୁଛି। କାଶ୍ମୀରରେ ଅନେକ ପରିବାର ନିଜର ଜୀବନ ଜୀବିକା ମେଣ୍ଟାଇବା ଲାଗି ନିର୍ଭର କରୁଥିବା ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ଏହି ଦେଶ କ୍ଷତି ପହଞ୍ଚାଇବାର ଅପଚେଷ୍ଟା କରିଛି।
इंसानियत और कश्मीरियत दोनों पर वार किया। उसका इरादा भारत में दंगे कराने का था, उसका इरादा कश्मीर के मेहनत कश लोगों की कमाई को रोकना था। इसलिए पाकिस्तान ने टूरिस्ट पर हमला किया। वो टूरिज्म जो बीते 4-5 साल में लगातार बढ़ रहा था, हर साल यहाँ रिकॉर्ड संख्या में टूरिस्ट आ रहे थे, उसको ପାକିସ୍ତାନ ନିଶାନା ବନାୟା।
ଶ୍ରୀ ମୋଦି କହିଛନ୍ତି, ପାକିସ୍ତାନର ଏହି ଅମାନବୀୟ କାର୍ଯ୍ୟ ଲାଗି ଜାମ୍ମୁ, ପୁଞ୍ଚ ସମେତ ଅନ୍ୟାନ୍ୟ ଜିଲ୍ଲାରେ 2000ରୁ ଅଧିକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ସେମାନଙ୍କ ଘର ମରାମତି ତଥା ପୁନଃଥଇଥାନ ନିମନ୍ତେ ସରକାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ବର୍ତ୍ତମାନ ସୀମାପାର ଗୁଳିଗୋଳା ଘଟଣାରେ ପ୍ରଭାବିତ ଏହି ପରିବାରଗୁଡ଼ିକୁ ସରକାର ଅଧିକ ଆର୍ଥିକ ସହାୟତା ଯୋଗାଇ ଦେବା ସହିତ ଅନ୍ୟାନ୍ୟ ସୁବିଧା ଉପଲବ୍ଧ କରାଇବାକୁ ନିଷ୍ପତ୍ତି ନେଇଛନ୍ତି। ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ଘରଗୁଡ଼ିକର ପୁନଃଥଇଥାନ ଲାଗି 2 ଲକ୍ଷ ଟଙ୍କା ଲେଖାଏଁ ଏବଂ ଆଂଶିକ କ୍ଷତିଗ୍ରସ୍ତ ପରିବାର ଲାଗି 1 ଲକ୍ଷ ଟଙ୍କା ଲେଖାଏଁ ଅତିରିକ୍ତ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଅପରେସନ୍ ସିନ୍ଦୁର ସର୍ବଦା ପାକିସ୍ତାନକୁ ନିଜର ଲଜ୍ଜାଜନକ ପରାସ୍ତ ସମ୍ପର୍କରେ ସ୍ମରଣ କରାଉଥିବ। ଅପରେସନ୍ ସିନ୍ଦୁର ମାଧ୍ୟମରେ ଆତ୍ମନିର୍ଭର ଭାରତର ଶକ୍ତି ବିଶ୍ୱରେ ପ୍ରଦର୍ଶିତ ହୋଇଛି। ବର୍ତ୍ତମାନ ସମଗ୍ର ବିଶ୍ୱରେ ଭାରତର ସଶକ୍ତ ପ୍ରତିରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଉଛି। ଭାରତରେ ନିର୍ମିତ ସାମଗ୍ରୀଗୁଡ଼ିକୁ ପ୍ରାଥମିକତା ସ୍ୱରୂପ ବ୍ୟବହାର କରିବା ଲାଗି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଏହି ଅବସରରେ ଆହ୍ୱାନ ଦେବା ସହିତ ଏହାଦ୍ୱାରା ଦେଶ ପ୍ରତି ସେବା ମନୋବୃତ୍ତି ପ୍ରତିଫଳିତ ହେଉଛି ବୋଲି ମତବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କର ଆଜି ଜାମ୍ମୁ କାଶ୍ମୀର ଗସ୍ତ ଅବସରରେ ସେ 46,000 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ମୂଲ୍ୟର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି ନୂଆଦିଲ୍ଲୀଠାରେ ଉମିଦ କେନ୍ଦ୍ରୀୟ ପୋର୍ଟାଲର ଶୁଭାରମ୍ଭ କରିଛନ୍ତି। ନୂତନ ୱାକଫ ସମ୍ପତ୍ତି, ୱାକଫ ସମ୍ପର୍କିତ ବିସ୍ତୃତ ବିବରଣୀ ଦାଖଲ କରିବା, ୱାକଫ ରେଜିଷ୍ଟର ବ୍ୟବହାର ପ୍ରଣାଳୀ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଏହି ପୋର୍ଟାଲ ମାଧ୍ୟମରେ ସମ୍ପନ୍ନ କରାଯାଇପାରିବ। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ରିଜିଜୁ କହିଛନ୍ତି, ଉମିଦ୍ କେନ୍ଦ୍ରୀୟ ପୋର୍ଟାଲ ମାଧ୍ୟମରେ ୱାକଫ ସମ୍ପତ୍ତି ପରିଚାଳନା ଏବଂ ପ୍ରଶାସନ କ୍ଷେତ୍ରରେ ସ୍ୱଚ୍ଛତା ବଜାୟ ରହିପାରିବ। ୱାକଫ ସଂଶୋଧନ ନିୟମ 2025 ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମନ୍ତ୍ର ସବ୍କା ସାଥ୍ ସବ୍କା ବିକାଶର ପ୍ରତିଫଳନ ବୋଲି ଶ୍ରୀ ରିଜିଜୁ କହିଛନ୍ତି।
पहला सबसे बड़ा इम्प्लीमेंटेशन का प्रोसेस शुरू हो गया है। ये उम्मीद पोर्टल ये डिजिटल तरीके से सारे वक्त प्रॉपर्टीज का मैनेजमेंट किस तरीके से करना है, जिसके चलते कोई दुरुपयोग ना कर सके, कोई उसको छुपा ना रख सके, ना इसको किसी तरीके से गुमराह कर सके, पूरे ट्रांसपेरेंट तरीके से ये काम करे।
आपण माने संवाद सुनुचंती आकाशवाणी रो। ଭାରତର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ଏଫ୍ଡିଆଇ ଅଭିଯାନକୁ ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋଏଲ ଏକ ସୁସ୍ଥ ରୂପାନ୍ତରୀକରଣ ବ୍ୟବସ୍ଥା ଭାବେ ଅଭିହିତ କରିଛନ୍ତି। ନିବେଶକ ରାଉଣ୍ଡ ଟେବୁଲ ବୈଠକରେ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଉଦ୍ବୋଧନ ଦେଇ ଶ୍ରୀ ଗୋଏଲ କହିଛନ୍ତି, ଭାରତ ଏଫ୍ଡିଆଇ କ୍ଷେତ୍ରରେ ହାସଲ କରିଥିବା ସଫଳତା ହେଉଛି ସରକାରଙ୍କ ଏକ ଦୂରଦୃଷ୍ଟି ସମ୍ପନ୍ନ ନୀତି ପ୍ରଣୟନ ଏବଂ ସଂସ୍କାରମୂଳକ ପଦକ୍ଷେପର ପ୍ରତିଫଳନ। ଏହାଦ୍ୱାରା ଭାରତର ଭବିଷ୍ୟତ ଅର୍ଥବ୍ୟବସ୍ଥାରେ ବିଶ୍ୱ ସମୁଦାୟର ବିଶ୍ୱାସ ଅଧିକ ଗଭୀର ହୋଇପାରିଛି ବୋଲି ସେ କହିଛନ୍ତି। ଭାରତକୁ ବିଶ୍ୱର ପ୍ରଥମ ପୁଞ୍ଜିନିବେଶ ଲକ୍ଷ୍ୟସ୍ଥଳୀ ଭାବେ ପରିଣତ କରିବା ଦିଗରେ ସରକାରଙ୍କ ପ୍ରତିବଦ୍ଧତା ଦୋହରାଇ ଶ୍ରୀ ଗୋଏଲ କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଶତପ୍ରତିଶତ ବିଦେଶୀ ପୁଞ୍ଜିନିବେଶ କରିବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଆଜି ନୂଆଦିଲ୍ଲୀଠାରେ ଭାରତୀୟ ଭାଷା ଅନୁଭାଗର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଶାହା କହିଛନ୍ତି, ବିଦେଶୀ ଭାଷାଗୁଡ଼ିକର ପ୍ରଭାବରୁ ପ୍ରଶାସନକୁ ମୁକ୍ତ କରିବା ଦିଗରେ ଏହା ଏକ ମାଇଲ୍ଷ୍ଟୋନ୍ ସାବ୍ୟସ୍ତ ହେବ। ନିଜ ମାତୃଭାଷାରେ ଯେକୌଣସି ପ୍ରସଙ୍ଗରେ ବିସ୍ତୃତ ଭାବେ ପର୍ଯ୍ୟାଲୋଚନା କରାଯାଇପାରିଲେ ହିଁ ଏକ ସକାରାତ୍ମକ ତଥା ସୁସ୍ଥ ନିଷ୍ପତ୍ତି ନିଆଯାଇପାରିବ। ସ୍ଥାନୀୟ ଭାଷାଗୁଡ଼ିକର ସଶକ୍ତିକରଣ ଦ୍ୱାରା ଭାରତ ନିଜର ଗୌରବମୟ ଐତିହ୍ୟ ବଜାୟ ରଖିପାରିବ ବୋଲି ଶ୍ରୀ ଶାହା କହିଛନ୍ତି। ଭାରତୀୟ ଭାଷା ଅନୁଭାଗ ଦେଶରେ ବିବିଧ ଭାଷା ପ୍ରଚଳନ ସହିତ ସମସ୍ତ ଭାଷାକୁ ସଶକ୍ତ କରିବା ଦିଗରେ ସହାୟକ ହୋଇପାରିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି। ଆସନ୍ତା ଅଗଷ୍ଟ 3 ଦିନ ଦେଶବ୍ୟାପୀ ଏକକ ସିଫ୍ଟରେ ନିଟ୍ ପିଜି 2025 ପରୀକ୍ଷା କରାଇବାକୁ ସୁପ୍ରିମକୋର୍ଟ ଜାତୀୟ ପରୀକ୍ଷା ବୋର୍ଡ ଏନ୍ବିଇକୁ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ପରୀକ୍ଷା ଆସନ୍ତା 15 ହେବାର ଧାର୍ଯ୍ୟ ହୋଇଥିଲା। ଜଷ୍ଟିସ୍ ପ୍ରଶାନ୍ତ କୁମାର ମିଶ୍ର ଓ ଜଷ୍ଟିସ୍ ଅଗଷ୍ଟାଇନ୍ ଜର୍ଜ ମାସିଙ୍କୁ ନେଇ ଗଠିତ ବେଞ୍ଚ ଏହି ନିର୍ଦ୍ଦେଶ ଦେବା ସହିତ ଏହି ପରୀକ୍ଷା ଅନୁଷ୍ଠିତ କରାଇବା ଦିଗରେ ଆଉ ସମୟ ଦିଆଯିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଭାରତୀୟ ବାୟୁସେନାର ଟେଷ୍ଟ ପାଇଲଟ ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା ଇସ୍ରୋର ଗଗନଯାନ ମିଶନ ଲାଗି ମନୋନୀତ ହୋଇଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶ ସଂସ୍ଥା ନାସା ଦ୍ୱାରା ଆସନ୍ତା 10 ଦିନ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରୁ ଉତ୍କ୍ଷେପଣ ହେବାକୁ ଥିବା ଏକ୍ସିୟମ୍ 4 ମିଶନରେ ଅନ୍ୟ ଦେଶର ମହାକାଶଚାରୀଙ୍କ ସହିତ ଶୁଭାଂଶୁ ସାମିଲ ହୋଇଛନ୍ତି। ଶୁଭାଂଶୁ ଶୁକ୍ଲା ରୁଷର ୟୁରି ଗାଗାରିନ୍ ମହାକାଶଚାରୀ ତାଲିମ କେନ୍ଦ୍ରରେ ପ୍ରଶିକ୍ଷଣ ନେବା ପରେ ବେଙ୍ଗାଲୁରୁଠାରେ ଇସ୍ରୋ ପକ୍ଷରୁ ମହାକାଶ ସମ୍ପର୍କିତ ଅନ୍ୟ କେତେକ ସ୍ୱତନ୍ତ୍ର ପ୍ରଶିକ୍ଷଣ ନେଇଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ବିଆଇ ଆଜି ପଲିସି ରେପୋହାରକୁ 50 ବେସିସ୍ ପଏଣ୍ଟ ହ୍ରାସ କରିଛି। ଆର୍ବିଆଇର ମୁଦ୍ରାନୀତି କମିଟି ଦ୍ୱାରା ନିଆଯାଇଥିବା ଏହି ନିଷ୍ପତ୍ତି ଅନୁଯାୟୀ ଏଣିକି ପଲିସି ରେପୋହାର 5.5% ପହଞ୍ଚିଛି। ଫଳରେ ଲିକ୍ୱିଡିଟି ଆଡ୍ଜଷ୍ଟମେଣ୍ଟ ସୁବିଧା ଅଧୀନରେ ସ୍ଥାୟୀ ଜମା ସୁବିଧା ହାର 5.25% ଓ ମାର୍ଜିନାଲ ସ୍ଥାୟୀ ସୁବିଧା ହାର ଓ ବ୍ୟାଙ୍କ ହାର 5.75% ହେବ। ମୁଦ୍ରାସ୍କୀତି ହାର ନିୟନ୍ତ୍ରଣ କରିବା ସହିତ ଅଭିବୃଦ୍ଧି ହାର ବଜାୟ ରଖିବା ଦିଗରେ ଏହି ନିଷ୍ପତ୍ତି ସହାୟକ ହେବ ବୋଲି ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା କହିଛନ୍ତି। ଏହି ନିଷ୍ପତ୍ତି ଘୋଷଣା କରିବା ସମୟରେ ଶ୍ରୀ ମାଲହୋତ୍ରା କହିଛନ୍ତି, 2026 ଆର୍ଥିକ ବର୍ଷ ଲାଗି ମୁଦ୍ରାସ୍କୀତି ହାରକୁ ସଂଶୋଧନ କରାଯାଇ ପୂର୍ବରୁ ଥିବା 4%ରୁ 3.7%କୁ ହ୍ରାସ କରାଯାଇଛି। ଆର୍ବିଆଇର ମୁଦ୍ରାନୀତି କମିଟିର ପରବର୍ତ୍ତୀ ବୈଠକ ଆସନ୍ତା ଅଗଷ୍ଟ 4-6 ମଧ୍ୟରେ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ରହିଛି। ଦିଲ୍ଲୀର ପତିଆଲ ହାଉସ୍ ଅଦାଲତ ଆଜି 26/11 ମୁମ୍ବାଇ ଆକ୍ରମଣର ଅଭିଯୁକ୍ତ ତାହାଉର୍ ହୁସେନ ରାଣାର ବିଚାର ବିଭାଗୀୟ ହାଜତ ଅବଧିକୁ ଆସନ୍ତା ମାସ 9 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ରାଣାର ବିଚାର ବିଭାଗୀୟ ହେବାଜତ ଅବଧି ଆଜି ସମ୍ପୂର୍ଣ୍ଣ ହେବା ପରେ ତାକୁ ଅଦାଲତରେ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ହାଜର କରାଯାଇଥିଲା। ଇଣ୍ଡୋନେସିଆ ଓପନ୍ ସୁପର 1000 ଟୁର୍ଣ୍ଣାମେଣ୍ଟରେ ଡବଲ୍ସ ବର୍ଗରେ ଭାରତର ଚିରାଗ ସେଟ୍ଟି ଓ ସାତ୍ତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଯୋଡ଼ି ଆଜି କ୍ୱାର୍ଟର ଫାଇନାଲ୍ରେ ପରାସ୍ତ ହୋଇଛନ୍ତି। ଜାକର୍ତ୍ତାଠାରେ ଅନୁଷ୍ଠିତ ଏହି କ୍ୱାର୍ଟର ଫାଇନାଲ୍ ମ୍ୟାଚ୍ରେ ମାଲେସିଆର ୱିଙ୍ଗ୍ ଚୋଙ୍ଗ୍ ଓ ଟି କାଇ ଉନ୍ଙ୍କ ଯୋଡ଼ିକଠାରୁ ଭାରତୀୟ ଯୋଡ଼ି 19-21 16-21 ସେଟ୍ରେ ହାରିଯାଇଛନ୍ତି। ଦେଶ ପ୍ରତି ସେବା ମନୋଭାବ ସ୍ୱରୂପ ଭାରତରେ ନିର୍ମିତ ସାମଗ୍ରୀକୁ ପ୍ରାଥମିକତା ଭିତ୍ତିରେ ବ୍ୟବହାର କରିବା ଲାଗି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ୱାକଫ ସମ୍ପର୍କିତ ଉମିଦ କେନ୍ଦ୍ରୀୟ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ଏବଂ ଭାରତର ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ଅଭିଯାନକୁ ଏକ ସୁସ୍ଥ ରୂପାନ୍ତରୀକରଣ ବ୍ୟବସ୍ଥା ଭାବେ ଅଭିହିତ କରିଛନ୍ତି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ।